ସତାମ ଲିଗାହାଡ଼ରେ ବସିଥିଲୁ, ମୁଁ ଏଠି ଶୁଣିବାକୁ ପାଇଲି ଯେ ଆଉ ଏଠି ମଳ ପରିବେଷଣରେ ଆଲୋଚନା କରାଯାଉଛି, ମୁଁ ରେକର୍ଡ଼ କରତେ ଶୁଣିଲି। ଆଉ ଏଠି ଯେଉଁ ଗଭର୍ଣ୍ଣମେଣ୍ଟରୁ ଯେଉଁ ଗାଡ଼ି ଆସୁଛି ମଇଳା ଗୁଡ଼ା ନେଇକି ବାହାରେ ଖତ କରୁଛନ୍ତି, ତାହେଲେ ଅଳିଆ ରୁଚିଲା କଳା ପାଣି ଆଉ ଯେଉଁ ଇଏ ପାଣି ବ୍ଲାକ୍ ପାଣି ଗୁଡ଼ାକ ଆମେ ଟାଙ୍କି ସେଗୁଡ଼ାକୁ ବି ନାଳକୁ ଛାଡ଼ି ଦେଉଛୁ, ଟାଙ୍କି କରିକି ଏଗୁଡ଼ା ରଖିଛୁ।